Oh, ସଦାବେଳେ ଗୋରୁ ଗାଈକି ପାଣି ଟିକେ ଦଉଥିବ, ସଦାବେଳେ ଅତିଥି ମାନଙ୍କୁ ଟିକେ ପାଣି ଦଉଥିବ, ସଦାବେଳେ ବାପ ମା ସେବା କରୁଥିବ, ଶାଶୁ ଶ୍ୱଶୁର ସେବା ବାହା ହେଇଗଲେ କରୁଥିବ। ଯଦି ସେବା ନ କରିକି କୋଉ ଦେବତା କତି ଯାଅ, ଆମେ ଜାଣୁଛେ ଦେବତା ଦର୍ଶନ ହେଲା ଆମ ନଡ଼ିଆ ବାଡ଼ିଆ ହେଲା, କିନ୍ତୁ ଦେବତା ତ ମୁଁ ଦେଖିଛି ସାରୁ ପଳେଇଯାଏ, କାହିଁକି ପଳାଇ
କାହିଁକି
ସେବା ଅଭାବ ହେଇଗଲା। ଘରେ ସେବା ଅଛି
ପ୍ରଭୁ,
ଘର ସେବା ଯେଉଁ ତୁମେ ନ କରିଛ
ପ୍ରଭୁ,
ଠାକୁର ଟାକୁ ସେବା କରି ଫଳ ଆଣିବ ହେଇପାରିବ ନାହିଁ। ଠାକୁର ଭଳିଆ ଲୋକ ସିଏ ମଧ୍ୟ ସେବା କରିଛି। ସେବା ଦୁନିଆରେ ବଡ
ପ୍ରଭୁ,
ନହେଲେ ଭାଗବତ କେମିତି କରିଦେଲେ
ପ୍ରଭୁ।
ଆଉ ସେବା କାର ପୁଣ୍ୟ
ধর মায়া Oh!
କାଟି କରି ଖାଇବ, ଯିଏ ମାଇକିରି ଖାଇବ ତାର ମଙ୍ଗଳ ହବ, ଯିଏ ଉପାସ ଚାଲିଯିବ ଅରୁଆଟି ପୁରା ମୁହୂର୍ତ୍ତି ହେଲା। ଆଉ ଆମର ଆଉ ତାପରେ ଭୋଗ ଟିପୁଡ଼ା ପୁଡ଼ା ଖାଇଛୁ, ଖୋଳ ଫୋଳ ବନ୍ଦ କରି ଆକୁ ହାତ ପାତ ଧୁଅ, ବେଶୀ ଖାଇଲେ ପାଗଳ, ବେଶୀ ଖାଇଲେ ପାଗଳ, ବେଶୀ ଶୋଇଲେ ପାଗଳ, ବେଶୀ ରହିଲେ ପାଗଳ, ଆଉ କୋଉ ଗୋଟାକ ଭଲ, କୋଉଟା ଭଲ?
ଅଳପ ଅଳପ ଆଉ ଗୋଟେ ବଡ ଗୋଟେ ବୁଲି ମନ କରିବ।
ହଉ ଆଉ ତା ପୁଳା ପୁଳା ଦଉ ରଖୁଛୁ କାହିଁକି, ଆଉ ପୁଳା ପୁଳା ଦଉ।